जय चंद्र हरे कृष्ण चेतन चरतांत पचास समस्त वालों को स्वागत करना जरूरत पुरुषोत्तम आश्रम द्वादशतिथि आमर पुरुषोत्तम धाम पुरुषोत्तम भगवान जी आम गत काली विश्राम देखे कुकुर वैकुंठ पड़ेगा महाप्रभु ये कृपा आने कथा कौन कह दक्षिण को जाइए आप वर्णना करीड़ा दक्षिण से तालगछ मानते सब एपटू पठेदे कुकुर उन्नत स्तर स्थावर जीव तालगछ सब थे से वैकुंठ धाम पठाई मध्यलीला वर्णना करेणु महाप्रभु समय जिते थे पशुपति कीट पदक समस्त उद्धार कर समग्र विश्वर ସମଗ୍ର ବିଶ୍ୱର ସମସ୍ତେ ଉଦ୍ଧାର ଭଗବଧାମକୁ ଯାଇଥିଲେ କାଲି କୁକୁର ଯାଇଥିଲେ ତା ସମୁଦ୍ର ଯାଇଥିଲେ ଆଉ କେହି ନଥିଲେ ମହାପ୍ରଭୁଙ୍କର ଲୀଳା ଯେଉଁମାନେ ଥିଲେ ଲୀଳା ସମୟରେ ସମସ୍ତେ କୁହାଯାଏ ତେଣୁ ଏହିଭଳି ଭାବରେ ଶିବାନନ୍ଦ ଏସବୁ କଥା ଆମେ ଗତକାଲି ବର୍ଣ୍ଣନା କଲେ ବର୍ତ୍ତମାନ ରୂପ ଗୋସ୍ୱାମୀଙ୍କର କଥା କହିବା ରୂପ ଆମ ହେଉଛି ରୂପାନଙ୍କ ଧାରା ଆମର ରୂପ ଗୋସ୍ୱାମୀ ଇଏ ହେଉଛନ୍ତି ରୂପ ମଞ୍ଜରୀ ଲଳିତା ସଖୀଙ୍କର ସେ ସେବିକା ତେଣୁ ରୂପମଞ୍ଜରୀ ସେ ରୂପ ଗୋସ୍ୱାମୀ ରୂପରେ ଆସିଛନ୍ତି ତେଣୁ ସେ ରୂପ ଗୋସ୍ୱାମୀ ଆଉ ସନାତନ ଗୋସ୍ୱାମୀ ହେଉଛି ସନାତନ ଭଗବାନଙ୍କର ଅବତାର ଜ୍ଞାନ ଶକ୍ତିର ଅବତାର ସନାତନ ଗୋସ୍ୱାମୀ ଦୁଇ ଭାଇ ରୂପ ସନାତନ ଅନୁପମ ତିନି ଭାଇ ଦାକ୍ଷିଣାତ୍ୟରେ ତାଙ୍କର ଜନ୍ମ କିନ୍ତୁ ସେ ବିଦ୍ୱାନ ଥିଲେ ଆମର ଯେଉଁ ବଙ୍ଗଳାଦେଶରେ ଯିଏ ଥିଲେ ରାଜା ହୁସେନ ଶାହା ସେ ତାଙ୍କୁ ଆଣିକି ତାଙ୍କ ମନ୍ତ୍ରୀ କରିଥିଲେ ସନାତନ ଗୋସ୍ୱାମୀ କରିଥିଲେ ପ୍ରଧାନମନ୍ତ୍ରୀ ରୂପ ଗୋସ୍ୱାମୀ କରିଥିଲେ ଅର୍ଥମନ୍ତ୍ରୀ ଏହିଭଳି ଭାବରେ ରୂପ ଗୋସ୍ୱାମୀ ଆଗ ପଳେଇ ଆସିଲେ ସନାତନ ଗୋସ୍ୱାମୀ ଯେଉଁ ଆସିଲେ ବହୁତ କଷ୍ଟରେ ଆସିଲେ ସେ କଥା ରହିଛି ଏସବୁ ମଧ୍ୟଲୀଳାରେ ବର୍ଣ୍ଣନା କରାଯାଇଛି ତେଣୁ ଯାହା ହେଉ ଏହିଭଳି ଭାବେ ରୂପ ଗୋସ୍ୱାମୀ ଯଥା ପ୍ରଭୁ ଆଜ୍ଞା ରୂପ ଆଇଲା ବୃନ୍ଦାବନ କୃଷ୍ଣଲୀଳା ନାଟକ ପରିତ୍ୟ ହେଲ ମନ ଯେତେବେଳେ ମହାପ୍ରଭୁ ଯାଇଥିଲେ ବୃନ୍ଦାବନକୁ ସେ ସମୟ ରୂପ ଗୋସ୍ୱାମୀଙ୍କୁ ଶିକ୍ଷା ଦେଇଥିଲେ ଦଶ ଦିନ ସେ ଯେଉଁ ରହିଛି ଦଶାଶ୍ୱମେଧ ଘାଟ ସେଇଠି ରହିକି ଶିକ୍ଷା ଦେଇଥିଲେ ତାପରେ ସେ ତାଙ୍କୁ ଭକ୍ତିଶାସ୍ତ୍ର ସବୁ ରଚନା କରିବା ପାଇଁ ସବୁ ଆଦେଶ ଦେଇଥିଲେ ତେଣୁ ରୂପ ଗୋସ୍ୱାମୀ ଗଲେ ବୃନ୍ଦାବନ ଯାଇକି ସେ ସବୁ ଭଗବାନଙ୍କର ସବୁ ବିଭିନ୍ନ ଶାସ୍ତ୍ର ସବୁ ରଚନା କରିଛନ୍ତି ଆମେ ବି ସବୁ ସକାଳେ ପାଠ କରୁଛେ ଭକ୍ତିର ସାନ ସିନ୍ଧୁ ଆହୁରି ଉନ୍ନତ କ୍ଲାସ୍ ସବୁ ରହିଛି ଉନ୍ନତ ପାଠ ସବୁ ରହିଛି ଉଜ୍ଜଳ ନୀଳମଣି ଇତ୍ୟାଦି ବହୁତ ଶାସ୍ତ୍ର ରଚନା କରିଛନ୍ତି ଏବଂ କେମିତି ରଚନା କରୁଥିଲେ ଇଲେକ୍ଟ୍ରି ଥିଲା ଘର ଥିଲା କେଉଁ ଥିଲା ଟେବୁଲ ଚେୟାର ଥିଲା ନା କିଛି ନଥିଲା ଏକ ଏକ ଗଛ ବୃକ୍ଷ ମୂଳେ ଏକ ଏକ ରାତ୍ରି ଶୟନ କରୁଥିଲେ ସିଏ ଆମ ଶିଶୁ ହଳଦର ସ୍ୱାମୀ ମହାରାଜ କହନ୍ତି ସେ ଗୋଟେ ପତ୍ରକୁ ଜାଳିବେ ସେ ଯେଉଁ ନିଆଁ ହେବ ଯେଉଁ ଆଲୋକ ହେବ ସେଥିରେ ଲେଖୁଥିଲେ ସନ୍ଧ୍ୟାବେଳେ ଦିନବେଳେ ତ ଲାଇଟ୍ ଅଛି ସୂର୍ଯ୍ୟ କିରଣ ଆଉ ସେ ରାତିରେ ଯଦି ମଧ୍ୟ ଲେଖୁଥିଲେ ସେଇଭଳି ଭାବରେ ଚିନ୍ତା କରିପାରିବା ନାହିଁ କିଭଳି ନାନା ଶାସ୍ତ୍ର ବିଚାର ନିପୁଣ ସ୍ଥାପକ ଲୋକାନଙ୍ଗୀତକାରିଣ ତ୍ରିଭୁବନୀ ମାନ୍ୟ ଶରଣ୍ୟାକର ରାଧାକୃଷ୍ଣ ପଦାର ବିନ୍ଦ ଭଜନା ନନ୍ଦେ ନମ କାଳିକ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ ଗୋସ୍ୱାମୀ କିଛି ଶାସ୍ତ୍ର ରହିଛନ୍ତି ତାକୁ ସବୁ ପଢ଼ିକିରି ବିଚାର କରିକି ନାନା ଶାସ୍ତ୍ର ବିଚାର ଆଣିକ ନିପୁଣ ହଉ ନିପୁଣ ଥିଲେ ସିଏ ଏବଂ ସଦ୍ଧର୍ମ ସ୍ଥାପନ କରିଥିଲେ ସେ ଯେଉଁ ଶାସ୍ତ୍ର ସବୁ ରଚନା କରିଛନ୍ତି ସଦ୍ଧର୍ମ ଲୋକମାନେ ଜାଣିପାରିବେନି ଧର୍ମର ତତ୍ତ୍ୱକୁ ତେଣୁ ଲୋକମାନଙ୍କୁ ହିତ କରିବା ପାଇଁ ସବୁ ସଦ୍ଧର୍ମକୁ ସ୍ଥାପନ କରିଛନ୍ତି ଲୋକମାନଙ୍କ ହିତକାରୀ ହଉ ତ୍ରିଭୁବନୀ ମାନ୍ୟ ହଉ ଖାଲି ପୃଥିବୀ ନୁହଁ ତ୍ରିଭୁବନ ଉନ୍ନତ ଲୋକରେ ଯେଉଁ ସବୁ ଅଛନ୍ତି ଦେବତାମାନେ ସବୁ ଅଛନ୍ତି ନିଚ ଲୋକରେ ଅଛନ୍ତି ସମସ୍ତେ ତ୍ରିଭୁବନ ତାଙ୍କ ସମ୍ମାନ ପ୍ରଦର୍ଶନ କରୁଥିଲେ ଶରଣ୍ୟାଙ୍କର ତାଙ୍କର ଶରଣରେ ଗଲେ ଆମେ ପ୍ରଭୁ ଧାମକୁ ଯିବା। ବନ୍ଦେ ରୂପ ସନାତନ ପ୍ରଭୁ ଯୋଗୁଁ ଶ୍ରୀଜୀବ ଗୋପାଳକୁ ଷଡ଼ ଗୋସ୍ୱାମୀ। ତେଣୁ ରୂପ ଗୋସ୍ୱାମୀ ଆସିକି ବୃନ୍ଦାବନରେ ବୃନ୍ଦାବନେ କୃଷ୍ଣ ଲୀଳା ନାଟକ ପରିତ ହେଲେ ମନ ତାଙ୍କର ଯେଉଁ ମନ କିଭଳି ମନ ତାଙ୍କର ତାଙ୍କର ମନ ଭଗବାନ କୃଷ୍ଣଙ୍କ ଛଡ଼ା ଆଉ କିଛି ନାହିଁ ତାଙ୍କ ମନରେ। ଭଗବତ ଗୀତାରେ ଭଗବାନ କହିଲେ ଦ୍ୱାଦଶ ଅଧ୍ୟାୟରେ ମୟି ଏବ ମନ ଆଦସ୍ତ ମୟୁ ବୁଦ୍ଧି ନିବେଶୟ ନିବେଶ ସିଦ୍ଧି ମୟୁ ହେବ ଅତ ଉର୍ଦ୍ଧମ ସଂଶୟ। ଜଣଙ୍କର ମନ ଏବଂ ବୁଦ୍ଧି ଯଦି ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ପାଦ ପର୍ଯ୍ୟନ୍ତ ଲାଗିଗଲା ତାହେଲେ ଆଠରୁ ଆଉ କିଛି ଉନ୍ନତ ସ୍ଥିତି ନାହିଁ, ଆଉ କୌଣସି ସନ୍ଦେହ କରିବା ଦରକାର ନାହିଁ। କିନ୍ତୁ ଏ ସ୍ତରକୁ ସମସ୍ତେ ଆସିପାରିବେ ନାହିଁ, ସେଥିପାଇଁ ଭଗବାନ ବିଭିନ୍ନ ଅଲ୍ଟରନେଟିଭ୍ ସବୁ ଦେଇଛନ୍ତି। ଏଇଟା ଯଦି ନ କରିପାରିବେ ଏଇଟା କର, ସେଇଟା ନ କରିପାରିବେ ଏଇଟା କର, ଏଇଟା ନ କରିପାରିବେ ଏଇଟା କର, ଏଇଭଳି ଭାବରେ ଦ୍ୱାଦଶ ଅଧ୍ୟାୟରେ ସବୁ ଶୋକ ଅଛନ୍ତି। ତେଣୁ ତାଙ୍କର ମନ ଖାଲି ଭଗବାନଙ୍କର ଲୀଳା, କେମିତି କ'ଣ କରିବେ, କେମିତି ଲେଖିବେ, କ'ଣ ମହାପ୍ରଭୁ ଆଦେଶ ଦେଇଛନ୍ତି। ଆଦେଶ ମାନେ କୃପା, କୃପା ଦେଲେ କୃପାରେ ସବୁ ଲେଖିଲେ ସବୁ ଶାସ୍ତ୍ର ରଚନା କଲେ, ଅଦ୍ଭୁତ ଶାସ୍ତ୍ର ସବୁ ଶୁଣିବା କିଭଳି ଭାବରେ ଶାସ୍ତ୍ର ସବୁ ରଚନା କରିଛନ୍ତି ଆମେ ଚିନ୍ତା କରିପାରିବା ନାହିଁ। ସେ ଉନ୍ନତ ସ୍ତରର କଥା ସବୁ ଲେଖିଛନ୍ତି, ସିଏ ଆମ ଜୀବନରେ କେହି ପାଠ କରିପାରିବା ନାହିଁ। ଲଳିତ ମହାଦେବ, ବିଦଗ୍ଧ ମହାଦେବ ଇତ୍ୟାଦି ଏସବୁ କଥା ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ଗୋଟେ ଥରେ ପଢ଼ୁଥିଲୁ, ଆମେ କହୁଥିଲୁ ସକାଳେ କହୁଥିଲେ ଭଗବାନଙ୍କର ଯେଉଁ ରୂପ ରହିଛି, ଚକ୍ଷୁ ରହିଛି ଭଗବାନଙ୍କର, ସେଠି ଲାଲିମା ଗୋଟେ ରହିଛି, ଲାଲ ଅଂଶ ଟିକେ ରହିଛି, ସେଇଟା ହେଉଛି ରଜଗୁଣ। ରଜଗୁଣ କହିଲେ ବିଭିନ୍ନ କାମନା ସୃଷ୍ଟି ହୁଏ, ଭକ୍ତଙ୍କ ମନରେ ଯେଉଁ କାମନା ସୃଷ୍ଟି ହୁଏ ସେଟା ଭଗବାନ ସୃଷ୍ଟି କରାନ୍ତି। ରୂପା ମହାରାଜ ସାରା ପୃଥିବୀରେ ଭଗବାନ କଥା ପ୍ରଚାର କଲେ, ବିଭିନ୍ନ ମନ୍ଦିର ସୃଷ୍ଟି କଲେ, ମନ୍ଦିର ନିର୍ମାଣ କଲେ, ଏଭଳି ଯେଉଁ କଲେ ତାଙ୍କର ଯେଉଁ କାମନା ହେଲା, ମନରେ ଯେଉଁ ଚିନ୍ତା ହେଲା, ଏଇଟା ଭଗବାନଙ୍କ ଇଚ୍ଛା, ଭଗବାନଙ୍କ ଇଚ୍ଛାରେ ଏସବୁ ହେଉଛି। ତେଣୁ ଏଇଭଳି ଭାବରେ କୃଷ୍ଣଲୀଳା ନାଟକ କରିତେ ହେଲେ ମନ, ମନ ଚାହିଁଲେ ମାନେ ଭଗବାନ ଚାହିଁଲେ ମୋର ନାଟକ ବର୍ଣ୍ଣନା କରାଯାଇ କରୁ, ରୂପ ଗୋସ୍ୱାମୀ କରୁ, ରୂପ ଲେଖୁ, ସେଥିପାଇଁ ରୂପ ଗୋସ୍ୱାମୀଙ୍କର ମନ ହେଲା, ନହେଲେ ତାଙ୍କର ଭୌତିକ ମନ ନୁହଁ, ପରମାର୍ଥିକ ମାନେ ସ୍ପିରିଚୁଆଲ ମାଇଣ୍ଡ ତାଙ୍କର ମନ ସ୍ପିରିଚୁଆଲ ସବୁବେଳେ ଭଗବାନଙ୍କୁ ଚିନ୍ତା କରୁଥିବେ ମନରେ। ତେଣୁ କହୁଛନ୍ତି ବୃନ୍ଦାବନେ ନାଟକର ଆରମ୍ଭ କରିଲା ମଙ୍ଗଳାଚରଣ ନାନ୍ଦୀ ଶୋକ ତଥା ଲିଖିଲା। ଯେଉଁ କାବ୍ୟ ରଚନା କରାଯିବ ବା ନାଟକ ଯାହା ବହୁତ ଯିଏ ଗ୍ରନ୍ଥ ରଚନା କରିବେ ତାହେଲେ ମଙ୍ଗଳାଚରଣ ଲେଖିବେ, ମଙ୍ଗଳାଚରଣ ତ କହିଲେ ନାନ୍ଦୀ ଶ୍ଳୋକ, ନାନ୍ଦୀ ଶ୍ଳୋକ ମଙ୍ଗଳାଚରଣ ଲେଖିବେ। ଏଇ ଚୈତନ୍ୟଚରିତା ମତରେ 14 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ। ସେହିଭଳି ଭାବରେ ଭାଗବତ ମାନେ 3 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି ବ୍ୟାସଦେବ। ସୁତ ଗୋସ୍ୱାମୀ ଯେତେବେଳେ କହିଲେ ସେ ମଧ୍ୟ 3 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ଯେତେବେଳେ ସୁଖଦେବ ଗୋସ୍ୱାମୀ କହିଲେ ସେତେବେଳେ ମଙ୍ଗଳାଚରଣ କରିବା ପାଇଁ ଭୁଲିଗଲେ, ତେଣୁ ଯାଇକରି ସେ ମଝିରେ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ 13 ଶ୍ଳୋକରେ ମଙ୍ଗଳାଚରଣ କରିଛନ୍ତି। ଏଇଭଳି ଭାବ କଥା ସବୁ ରହିଛି। ତେଣୁ ବୃନ୍ଦାବନେ ନାଟକର ଆରମ୍ଭ କଲେ, ବୃନ୍ଦାବନ ନାଟକ ଲେଖିବା ଆରମ୍ଭ କଲେ କୃଷ୍ଣ ଲୀଳା ନାଟକ ଭଗବାନଙ୍କର ଯେଉଁ ରହିଛି ନାଟକ ଆକାର ପ୍ରସ୍ତୁତ ହେଉଛି। ନାଟକ ଯେମିତି ଆମର ଫିଲ୍ମ ଯୋଉ ଦେଖୁଛେ, ଡ୍ରାମା ହେଉଛି, ଏସବୁ ରହୁଛି, ସେଇଭଳି ଭାବରେ ନାଟକ ଲେଖୁଛନ୍ତି ନା, ସେଇଟା ଫିଲ୍ମ ଯେଉଁଠି ଦେଖା ହେଉଛି ସେଭଳି ନାଟକ ଭଳିଆ ସେଇ ଜିନିଷଟା ଅଲଗା ପ୍ରକାରରେ ହେଲେ ମନେକର ଆମେ ସବୁ ରହିଛି ଆମେ ପ୍ରବଚନ ଦେଉଛେ ଏସବୁ କଥା ରହିଛି, କିନ୍ତୁ ନାଟକର ତା'ର ଅଲଗା ଷ୍ଟାଇଲ ଅଲଗା। ନାଟକ ରୋଲ୍ କରିବେ, କିଏ ହିରୋ ହେବେ, କିଏ ହିରୋଇନ୍ ହେବେ, କିଏ ଭିଲିଆନ୍ ହେବେ, କିଏ ବିଭିନ୍ନ ପ୍ରକାର ସେବାରେ ରହିବେ, ଏସବୁ ବିଭିନ୍ନ ପ୍ରକାର ରହିଛି ନାଟକ। ନାଟକର ଚାଲି ନାଟକ ପ୍ରସ୍ତୁତ କରୁଛନ୍ତି, ନାଟ୍ୟକାର ସବୁ ରହିଛନ୍ତି, କବିତା ଅଲଗା, ନାଟକ ଅଲଗା, ବିଭିନ୍ନ ପ୍ରକାର ଗ୍ରନ୍ଥ ସବୁ ରହିଛି। ତେଣୁ ରୂପ ଗୋସ୍ୱାମୀ ଏଇ କ'ଣ କୃଷ୍ଣଲୀଳା ନାଟକ ଆରମ୍ଭ କରେ, କୃଷ୍ଣଲୀଳା ନାଟକ ବୃନ୍ଦାବନ ନାଟକରେ ଯେତେବେଳେ ମଙ୍ଗଳାଚରଣ ଲେଖିଲେ, ନାନ୍ଦୀ ଶ୍ଳୋକ ତାକୁ କୁହାଯାଏ ମଙ୍ଗଳାଚରଣ। ଭଗବାନ ତ ଲୀଳାଞ୍ଜ ଶୁଣୁଛେ ସକାଳେ ଭାଗବତ ସୁବର୍ଣ୍ଣନା କରାଯାଇଛି ବୃନ୍ଦା ବିଶେଷ ଭାବରେ ଭାଗବତ ଦଶମ ସ୍କନ୍ଧରେ ଭଗବାନଙ୍କ ଲୀଳା ସୁବର୍ଣ୍ଣନା କରାଯାଇଛି ସେହି ଲୀଳାକୁ ନାଟକ ଆକାରରେ ପ୍ରସ୍ତୁତ କରିହେବ ଆମେ ଯେଉଁ ପାଠ କରୁଛୁ ବର୍ତ୍ତମାନ କାଳୀ କାଳିଆ ଦମନ ଲୀଳା ଏଇଟା ଗୋଟେ ନାଟକ କରିହେବ ନାଟକ ଲେଖିହେବ ସବୁ ଜିନିଷ ସବୁ ନାଟକ ଭାବରେ ପ୍ରସ୍ତୁତ କରିହେବ ଭଗବାନ ଲୀଳା କରୁଛନ୍ତି ତାକୁ କିଏ କେଉଁଭଳି ଭାବରେ ପ୍ରସ୍ତୁତ କରୁଛନ୍ତି ନାଟକ ଆକାରରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଆମର ଯଦି ପରୀକ୍ଷିତ ମହାରାଜ ରାଜସାହସନ କରୁଥିଲେ ପ୍ରଥମ ସ୍କନ୍ଧ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କି ଯୁଆଡ଼େ ଯାଉଥିଲେ ତାଙ୍କର ଦେଶର ବିଭିନ୍ନ ସ୍ଥାନକୁ ଯାଉଥିଲେ ପ୍ରଜାମାନେ କ'ଣ କରୁଥିଲେ ଭଗବାନ ଲୀଳାକୁ ନାଟକ ଆକାରରେ ପ୍ରସ୍ତୁତ କରୁଥିଲେ ରାଜାଙ୍କ ପାଖରେ କିଭଳି କୃଷ୍ଣ ପାଣ୍ଡବମାନଙ୍କର ସଖା ହୋଇଥିଲେ ତାଙ୍କର କ'ଣ ଦୂତ ହୋଇକି ଯାଇଥିଲେ ତାଙ୍କର ଏମିତିକି ତାଙ୍କର ଯେଉଁ ଯୁଦ୍ଧ ମହାଭାରତ ଯୁଦ୍ଧରେ ସେ ବୀରାସନରେ ରଖି ତାଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ ଏଭଳି ଭାବରେ ଭଗବାନଙ୍କର ଲୀଳାକୁ ସବୁ ପ୍ରସ୍ତୁତ କରୁଥିଲେ ନାଟକ ଆକାରରେ ହଁ ପରୀକ୍ଷିତ ମହାରାଜ ଯେତେବେଳେ ଦେଖିବେ ବହୁତ ଆନନ୍ଦିତ ହୋଇଯିବେ ହଁ ତାଙ୍କୁ ସେ ପୁରସ୍କାର ଦେବେ ବହୁତ ମୂଲ୍ୟବାନ ମାଳା ସବୁ ରତ୍ନହାର ସବୁ ପୁରସ୍କାର ଦେବେ ତାଙ୍କୁ ସେ ବର୍ଣ୍ଣନା କରିବେ ଆଗତ ବର୍ଣ୍ଣନା କରାଯାଇଛି ହଁ ନାଟକ ଯେଉଁ ରହିଛି ଭଗବାନ ନିଜେ ଏସବୁ ନାଟକ ମଧ୍ୟ ଦେଖନ୍ତି ନାଟକ ରହିଛି କଥା ମହାପ୍ରଭୁ ଏସବୁ କେଉଁଠି ସବୁ ବର୍ଣ୍ଣନା କରାଯାଇଛି ଭଗବାନ ରାମଚନ୍ଦ୍ର ଶୁଣୁଥିଲେ ତାଙ୍କର ଲୀଳାକୁ ଶୁଣୁଥିଲେ ଲବକୁଶଙ୍କଠାରୁ ସବୁ ଶୁଣୁଥିଲେ ଏ ରାମକୃଷ୍ଣ ଭଗବାନଙ୍କର ଲୀଳାକୁ ଏସବୁ ବର୍ଣ୍ଣନା କରାଯାଇଛି ତେଣୁ ଏସବୁ ଆମର ଶ୍ରୀ ଭକ୍ତିଶ୍ୱର ଦାମୋଦର ସ୍ୱାମୀ ମହାରାଜ ବହୁତ ସୁନ୍ଦର ଭାବରେ ଏ ଯେଉଁ କୃଷ୍ଣ ରାସଲୀଳା ରାସଲୀଳାକୁ ସେ ପ୍ରସ୍ତୁତ କରନ୍ତି ସେମାନେ ମଣିପୁରରେ ସବୁ ଶହେ ଆଠ ରାଧାରାଣୀ ହୋଇଥିବେ ଶହେ ଆଠ କୃଷ୍ଣ ହୋଇଥିବେ ଏଇଭଳି ରାସଲୀଳା ସେ ଆମେ ଥରେ ଯାଇଥିଲୁ ମଣିପୁର ସେ ମହାରାଜ ଥିଲା ଆମେ ଥରେ ଯାଇଥିଲୁ ସେଠି ସବୁ ଏମିତି କରୁଥିଲେ ଡ୍ରାମା କିନ୍ତୁ ସେଠି ସନ୍ଧ୍ୟା ହୋଇଗଲେ ପାଇକି ବାହାରନ୍ତି ନାହିଁ ସନ୍ଧ୍ୟା ହୋଇଗଲେ ସବୁ ପୋଲିସ ଫୋଲିସ ହୋଇକିରି ଆଉ ଭାରି ଭୟ ଲାଗିବ ସନ୍ଧ୍ୟା ହୋଇଗଲା ମାନେ ସେ ସ୍ଥାନରେ ତେଣୁ ଆମେ ଯାଇପାରୁନୁ ଯେମିତି କେତେ ଜଣ ଯାଇଥିଲି ଆମର ଗୋପୁରାନନ୍ଦ ପ୍ରଭୁ ମହାପ୍ରଭୁ ଏମାନେ ସବୁ ଯାଇଥିଲେ ତାଙ୍କର ନାଟକ ପ୍ରତି ଆସକ୍ତି ରହିଛି ତେଣୁ ସେମାନେ ସବୁ ଯାଇକି ଦର୍ଶନ ଦେଖିଥିଲେ ସେ ନାଟକ ସବୁ ଦେଖିଥିଲେ ଏଇଭଳି ଭାବରେ ରୂପ ଗୋସ୍ୱାମୀ ବୃନ୍ଦାବନରେ ନାଟକ ଲେଖିବା କାର୍ଯ୍ୟ ଆରମ୍ଭ କଲେ ବିଶେଷ କରି ପ୍ରଥମତଃ ସେ ମଙ୍ଗଳାଚରଣ ଶ୍ଳୋକ ଲେଖିଲେ ମଙ୍ଗଳ ନାଟକର ଉପକ୍ରମଣିକାର ମଙ୍ଗଳାଚରଣକୁ ନାନ୍ଦି ଶ୍ଳୋକ କୁହାଯାଏ ଉପକ୍ରମଣିକା ଯେଉଁ ରହିଛି କ'ଣ ତୁମେ ଲେଖିବ ନାଟକ ସେ ମଙ୍ଗଳାଚରଣରୁ ଉପକ୍ରମଣିକାରୁ ଜଣାପଡ଼ିବ ତାର ଅର୍ଥ କ'ଣ ତେଣୁ ଏହିଭଳି ଭାବରେ ଲେଖିଲେ ପଛେ ଚଳି ଆସେ ନାଟକର ଘଟଣା ଭାବିତେ କଡ଼ଚା କରିବା କିଛି ଲାଗିଲା ଲିଖିତେ କଡ଼ଚା ସେତେବେଳେ ତ ଆଉ ପେପର ଫେପର ଏସବୁ ନଥିଲା ସବୁ ତାଳପତ୍ର ପୋଥିରେ ସବୁ ଲେଖୁଥିଲେ ତେଣୁ କଡ଼ଚା କରିକି ତାକୁ କଡ଼ଚା ବୋଲି କହନ୍ତି ଡାଇରୀ ଭଳିଆ ଲେଖିଦେଲେ ସଂକ୍ଷେପରେ ଲେଖିଲେ ତାପରେ ବର୍ଣ୍ଣନା କରିବେ ତାକୁ ବିସ୍ତାର ଭାବରେ ନାଟକରେ ଘଟଣା କ'ଣ ସବୁ ଘଟଣା ହେବ ନାଟକ କେମିତି ହେବ ପ୍ରସିଦ୍ଧ ହେବ କ'ଣ ହେବ ସେସବୁ ଲେଖିଲେ ଆସିଲା ବେଳକୁ ଏଇ ମତେ ଦୁଇ ଭାଇ ଗୌଡ଼ ଦୋଷ ଆସିଲା ଦୁଇ ଭାଇ କହିଲେ ପତେ ଚାଲି ଆସିଲେ ହଁ ଦୁଇ ଭାଇ କହିଲେ ରୂପ ଗୋସ୍ୱାମୀ ଅନୁପମ ଇଏ ହେଉଛନ୍ତି ତିନି ଭାଇ ରୂପ ସନାତନ ଅନୁପମ ତେଣୁ ଗୌଡ଼େ ଆସି ଅନୁପମର ଗଙ୍ଗା ପ୍ରାପ୍ତି ହେଲା ଅନୁପମ ଆମର ଅନୁପମ ଅଛନ୍ତି ରୂପ ଗୋସ୍ୱାମୀଙ୍କର ସିଏ ହେଉଛନ୍ତି ସାନ ଭାଇ ଗୋସ୍ୱାମୀ ବଡ଼ ଭାଇ ହେଉଛନ୍ତି ସନାତନ ଗୋସ୍ୱାମୀ ଏ ରୂପ ଗୋସ୍ୱାମୀ ତାପରେ ଅନୁପମ ତେଣୁ ରୂପ ଗୋସ୍ୱାମୀ ପ୍ରଭୁ ପାଶେ କରିଲା ଗମନ ପ୍ରଭୁରେ ଦେଖିଛେ ତାହାର ଉତ୍କଟିତ ମନ ତେଣୁ ତାଙ୍କର ସବୁ ସଂସ୍କାର ଇତ୍ୟାଦି କରିକି ସେ ଆସିଲେ ନୀଳାଚଳକୁ ଆସିଲେ ନୀଳାଚଳ ଆସିଲେ ମହାପ୍ରଭୁ ଦେଖିବା ପାଇଁ ତାଙ୍କର ବହୁତ ଆଗ୍ରହ ହେଲା ତା ପୂର୍ବରୁ ମହାପ୍ରଭୁଙ୍କୁ ସବୁ ଦେଖା ହେଇଥିଲା ତାଙ୍କର ବହୁତ ସେ ଶିକ୍ଷା ଦେଇଥିଲେ ମହାପ୍ରଭୁ ତାଙ୍କୁ ଶିକ୍ଷା ଦେଇଥିଲେ ଅନୁପମରେ ଲାଗି ତାର କିଛି ବିଳମ୍ବ ହେଲ ଭକ୍ତଗଣ ପାସ ଆସିଲା ଲାଗ ନା ପାଇଲ ଆ ପୂର୍ବରୁ ସବୁ ସେମାନେ ପଳେଇ ଆସିଥିଲେ ନଦିଆବାସୀମାନେ ସେ ପଳେଇ ଆସିଥିଲେ ମହାପ୍ରଭୁ ସ୍ୱରୂପ ଦାମୋଦର ଯେଉଁ ଖବର ଦେଇଥିଲେ ତେଣୁ ନବଦୀପ ଆସନ ସେ ପଳେଇ ଆସିଥିଲେ, ଆଗ ପଳେଇ ଆସିଥିଲେ, ପୁଅ ସାଙ୍ଗ ଦେଖା ହେଇପାରିଲା ନାହିଁ। ଓଡ଼ିଆ ଦେଶ ସତ୍ୟଭାମ ପୁରୀ ନାମ ନାମ ଗ୍ରାମ ଏକ ରାତ୍ରି ସେହି ଗ୍ରାମରେ କରିଲା ବିଶ୍ରାମ। ଏଇଟା ରହୁଛି ସତ୍ୟଭାମପୁର ହେଉଛି କଟକ ଜିଲ୍ଲାରେ ଜାନକଦେବୀପୁର ଗ୍ରାମ ନିକଟରେ ସତ୍ୟଭାମପୁର ନାମକ ସ୍ଥାନ ରହିଛି। ସେଇପଟେ ଯେତେବେଳେ ଆସୁଥିଲେ ଓଡ଼ିଶା ଦେଇକି ପୁରୀକି ଯିବେ ନା, କଟକ ଦେଇକି ପୁରୀକି ଯିବେ, ଯାଉଛି ଚାରି ଚାରିକି ଯିବା କଥା ଆଉ କ'ଣ, ବାସ ନା ଟ୍ରେନ୍ ନା କ'ଣ ଥିଲା ଯାଉଥିଲେ। ସେଦିନ ସେଇଠି ରହିଥିଲେ ରାତ୍ରି ସନ୍ଧ୍ୟାବେଳେ ସେଠି ରହିଥିଲେ। ରାତ୍ରେ ସ୍ୱପ୍ନ ଦେଖେ ଏକ ଦିବ୍ୟ ରୂପା ନାରୀ, ସମ୍ମୁଖେ ଆସିଆ ଆଜ୍ଞା ଦିଲା ବହୁ କୃପା କରି। ରାତ୍ରି ସ୍ୱପ୍ନରେ ଦେଖିଲେ ଜଣେ ଦିବ୍ୟ ନାରୀ ଆସିକରି ତାଙ୍କୁ ବହୁତ କୃପା କଲେ ଏବଂ ତାଙ୍କୁ ଆଜ୍ଞା ଦେଲେ। କ'ଣ ଆଜ୍ଞା ଦେଲେ, ଆମାର ନାଟକ ପୃଥକ କରିବ ରଚନ, ଆମାର କୃପାତ ନାଟକ ହେବେ ବିଲକ୍ଷଣ। ଆମାର କୃପା କହିଲେ ଇଏ ହେଉଛନ୍ତି ସତ୍ୟଭାମା, ସତ୍ୟଭାମା ଇଏ ଯେଉଁ ରହିଛି ଭଗବାନଙ୍କ ଯେଉଁ ଲୀଳା ରହିଛି ବୃନ୍ଦାବନ, ଏଇ ଯେଉଁ ଭଗବାନଙ୍କର ଦଶମସ୍କନ୍ଧ ଲୀଳା ରହିଛି, ଗୋଟେ ହେଉଛି ବୃନ୍ଦାବନ ଲୀଳା, ଗୋଟେ ହେଉଛି ମଥୁରା ଲୀଳା, ଗୋଟେ ହେଉଛି ଦ୍ୱାରକା ଲୀଳା। ଏ ମଥୁରା ଏବଂ ଦ୍ୱାରକା ଏଇ ଯେଉଁ ଲୀଳା ହେଉଛି ଐଶ୍ୱର୍ଯ୍ୟ ଲୀଳା, ଐଶ୍ୱର୍ଯ୍ୟ ଭଗବାନ ସେମାନେ ଜାଣନ୍ତି ଏସବୁ ଭଗବାନ। କିନ୍ତୁ ବୃନ୍ଦାବନରେ ଯଦି ଭଗବାନ ଐଶ୍ୱର୍ଯ୍ୟ ଦେଖାନ୍ତି, କିନ୍ତୁ ବୃନ୍ଦାବନରେ ସେମାନେ ତାଙ୍କୁ ଭଗବାନ ବୋଲି ଗ୍ରହଣ କରନ୍ତି ନାହିଁ। ଏ ଆମର କାନା ଏଇଭଳି ଭାବରେ ତେଣୁ ଭଗବାନ ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ସେଟାକୁ ମାଧୁର୍ଯ୍ୟ କୁହାଯାଏ, ମାଧୁର୍ଯ୍ୟ ଭାବ। ସେଠି ବୃନ୍ଦାବନରେ ମାଧୁର୍ଯ୍ୟ ରହିଛି ଆଉ ଏଠି ସବୁ ଐଶ୍ୱର୍ଯ୍ୟ ରହିଛି, ଏ ଦୁଇ ପ୍ରକାର ଭାବ ରହିଛି। ତେଣୁ ସତ୍ୟଭାମା ସେ ହେଉଛନ୍ତି ଦ୍ୱାରକାପୁରରେ, ତାଙ୍କର ଐଶ୍ୱର୍ଯ୍ୟ ସବୁ ରହିଛି, ବହୁତ ଐଶ୍ୱର୍ଯ୍ୟ। ତେଣୁ ସେ କହିଲେ ଅଲଗା ଅଲଗା ନାଟକ, ଗୋଟିଏ ନାଟକ ନ ଲେଖିକରି ଅଲଗା ଅଲଗା କରି ଲେଖିବ। ଇଏ ଚିନ୍ତା କରୁଥିଲେ ଭଗବାନଙ୍କ ଲୀଳା ତ ବର୍ଣ୍ଣନା କରିଦେବେ ଗୋଟିଏ ନାଟକରେ କରିଦେବେ, କିନ୍ତୁ ଏ କହିଲେ ନା ନା ଅଲଗା ଅଲଗା କର, ଆମାର କୃପାତେ ନାଟକ ହେବେ ବିଲକ୍ଷଣ। ଏଇଭଳି ଭାବେ କହିଲେ ଭଗବାନ କୃପା ମିଳିଲେ କ'ଣ ନ କରିବ, ଯତ୍କୃପା ତମଂ ବନ୍ଦେ ତଙ୍ଗୁ ମୁଖଂ କରୁଛି ବାହାଚାଳ ତଙ୍ଗୁ ଲଙ୍ଘାଇତେ ଗିରି, ମୁଖ ବ୍ୟକ୍ତି ମଧ୍ୟ ବାହାଚାଳ କରିଦେବ, ତଙ୍ଗୁ ବ୍ୟକ୍ତି ମଧ୍ୟ ଗିରିକୁ ଲଙ୍ଘନ କରିବ, ଭଗବାନ କୃପା ପ୍ରାପ୍ତ ହେଲେ ଯତ୍କୃପା ତମଂ ବନ୍ଦେ। ତେଣୁ ଏହିଭଳି ଭାବରେ ସ୍ୱପ୍ନ ଦେଖି ରୂପ ଗୋସ୍ୱାଇଁ କରିଲା ବିଚାର, ସତ୍ୟଭାମର ଆଜ୍ଞା ପୃଥକ ନାଟକ କରିବା, ସତ୍ୟଭାମ ବୋଲି ଜାଣିଲେ। ତେଣୁ ସତ୍ୟଭାମ ଦେବୀଙ୍କର ଆଦେଶ ରହୁଛି ନାଟକକୁ ଅଲଗା ଅଲଗା ଲେଖିବା ପାଇଁ। ବ୍ରଜପୁର ଲୀଳା ଏକତ୍ର କରିଆଛି ଘଟଣା, ଦୁଇ ଭାଗ କରି ଏବେ କରିମୁ ରଚନା। ବ୍ରଜଲୀଳା ବ୍ରଜପୁର ଲୀଳା, ବ୍ରଜଲୀଳା ଏବଂ ପୁର ମଥୁରାପୁରୀ ଦ୍ୱାରକାପୁରୀ ଏ ବ୍ରଜପୁରୀ, ବ୍ରଜପୁରୀ ନୁହଁ, ପୁରୀ ହେଉଛି ଟାଉନ୍, ବ୍ରଜ ହେଉଛି ଗ୍ରାମ ଭିଲେଜ, ଭିଲେଜ୍ ଆଉ ଟାଉନ୍। ଭଗବାନଙ୍କ ଲୀଳା ସବୁଠି ରହୁଛି, କିନ୍ତୁ ସେ ଭାବୁଥିଲେ ଗୋଟିଏ ଲୀଳା କରିବେ ବୋଲି କୃଷ୍ଣ ଲୀଳା, କିନ୍ତୁ ଯେତେବେଳେ ସତ୍ୟଭାମା ଆଦେଶ ଦେଲେ ତେବେ ଚିନ୍ତା କରୁଛନ୍ତି ତାହେଲେ ଦୁଇ ଭାଗ କରିପାରିବା ଆଉ, ଏଇଭଳି ଭାବେ ଚିନ୍ତା କରୁଛନ୍ତି। ଭାବିତେ ଭାବିତେ ଶୀଘ୍ର ଆଇଲା ନୀଳା ତଳେ, ଆସି ଉତରିଲା ହରିଦାସ ବାସସ୍ଥଳେ। ଏଇଭଳି ଭାବରେ ଚିନ୍ତା କରିକି ବାଟରେ ଆସୁଛନ୍ତି, ସେ ଭୁଲି ଯାଇଛନ୍ତି କେଉଁଠି କେତେବେଳେ ବାଟ ପାହାର ହୋଇଗଲେ ଜଣା ପଡ଼ିଲା ନାହିଁ, କଟକରୁ ପୁରୀ ଆସି ପହଞ୍ଚିଗଲାଣି। ତେଣୁ ପୁରୀରେ ମହାପ୍ରଭୁ ଯେଉଁ ରହୁଥିଲେ, ଆପଣଙ୍କର ଜଗନ୍ନାଥ ମନ୍ଦିର ସାମ୍ନାରେ ଯେଉଁ ରହିଛି ସିଂହଦ୍ୱାର, ସିଂହଦ୍ୱାରରୁ ଯେଉଁ ରହିଛି ସ୍ୱର୍ଗଦ୍ୱାର ବା ସମୁଦ୍ର ଗଲାବେଳକୁ ବାଟରେ ପଡ଼େ ବାଲିସାହି, ଯେ ବାଲିସାହି ପଡ଼ିବ ସିଂହଦ୍ୱାରରୁ, ସିଂହଦ୍ୱାର ନୁହଁ, ସିଂହଦ୍ୱାରରୁ ସିଧା ନୁହଁ, ସେଇଟା ହେଉଛି ମୋଚିସାହି, କିନ୍ତୁ ସିଂହଦ୍ୱାରରୁ ଟିକିଏ କ'ଣ ଡାହାଣ କରି ଦକ୍ଷିଣ ଆଡ଼କୁ ଗଲେ ଯେଉଁ ରାସ୍ତାରେ ଯାଇଛି ବାଲିସାହି, ସେଇଟା କୁହନ୍ତି ବାଲିସାହି ରାସ୍ତା, ସେଇ ରାସ୍ତାରେ ଗଲେ ମହାପ୍ରଭୁ ସେଇଠି ରହୁଥିଲେ, ସେଇଟା ଗମ୍ଭୀରା ମଠ, ବାଁପଟେ ଗମ୍ଭୀରା ମଠ ରହିଛି ବାଲିସାହି। ଏ ସେହି ରାସ୍ତାରେ ଆଉ ଟିକେ ଆଗକୁ ଗଲେ ସେଠି ରହୁଛି ସିଦ୍ଧ ବକୁଳ, ସେଠି ହରିଦାସ ଠାକୁର ରହୁଥିଲେ, ନାମାଚାର୍ଯ୍ୟ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ସେ ବକୁଳ ଗଛ ମୂଳରେ ରହିକି ଦିନକୁ 3 ଲକ୍ଷ ନାମ ନେଉଥିଲେ, ତେଣୁ ସେ ବକୁଳ ଗଛ ମଧ୍ୟ ସିଦ୍ଧ ହୋଇଯାଇଥିଲା। ବର୍ଣ୍ଣନା କରାଯାଇଛି ରାଧା ଥରେ ପୁରୀର ରାଧା ରଥଯାତ୍ରା ପାଇଁ ତାଙ୍କର କାଠ ଦରକାର ପଡ଼ିଲା, ସେ ଗଛକୁ କାଟିବା ପାଇଁ ଚିନ୍ତା କଲେ, କାଟିବା ପାଇଁ ଚିନ୍ତା କଲେ। ତା ପର ଦିନ ସେ ସିଦ୍ଧ ବକୁଳଟା ଯେଉଁ ହେଇଛି ସେଇଟା କେମିତି ହେଇଛି ନା, ମହାପ୍ରଭୁ ଯେଉଁ ଦାନ୍ତ ବସୁଥିଲେ ବକୁଳ କାଠିରେ ଗୋଟେ ଦାନ୍ତ ବସୁଥିଲେ, ସେ ଦାନ୍ତ ବସିକି ସେ କାଠିଟାକୁ ସେ ପ୍ରକୃତି ପୋତି ଯାଇଥିଲେ, ସେଇଟା ସିଦ୍ଧ ବକୁଳ ହେଇଥିଲା, ତା'ର ଇତିହାସ ରହିଛି ଏଭଳି ଭାବରେ। ଆଉ ଯେତେବେଳେ ଏମାନେ ଆସିଲେ କାଠକୁ ଗଛକୁ ହାଣିବା ପାଇଁ, ତା ଦେଖିଲା ବେଳେ ଭିତରେ କିଛି ନାହିଁ, କୋଲା। ବର୍ତ୍ତମାନ ମଧ୍ୟ ସେମିତି ରହିଛି, ଆପଣମାନେ ଦେଖିବେ ସିଦ୍ଧ ବକୁଳ। ସେଇଠି ହରିଦାସ ରଖି ତିନିକୁ 3 ଲକ୍ଷ ନାମ କରୁଥିଲେ ହରିଦାସ ଠାକୁର। ସେ ଜଗନ୍ନାଥପୁରରେ ଆସିଥିବାରୁ ସେ ମନ୍ଦିରକୁ ଯାଉନଥିଲେ, କିନ୍ତୁ ମହାପ୍ରଭୁ ଜଗନ୍ନାଥ ଯେଇ ଗୋବର ସେଇ କୃଷ୍ଣ ସେଇ ଜଗନ୍ନାଥ ସବୁବେଳେ ଯାଇ ତାଙ୍କୁ ଦର୍ଶନ ଦେଉଥିଲେ। ଜଗନ୍ନାଥ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ସବୁବେଳେ ଯାଆନ୍ତି ସମୁଦ୍ରରେ ସ୍ନାନ କରିବା ପାଇଁ। ସ୍ନାନ କରିବା ପରେ ସେଇ ରାସ୍ତାରେ ଯିବେ ଗୌରବାଡ଼ ସାହି, ତାହା ନାଁ ହେଇଛି ଗୌରବାଡ଼ ସାହି, ଗୌରାଙ୍ଗ ମହାପ୍ରଭୁ ଯାଉଛନ୍ତି, ତାଙ୍କର ବାଟ ସେଇଟା ଗୌରବାଟ ସାହି ହେଇଗଲା ସେଇଟା। ମହାପ୍ରଭୁ କେତେ ଲୀଳା ରହିଛି ସବୁ, ତେଣୁ ଆମକୁ ସୌଭାଗ୍ୟ ମିଳିଥିଲା, ଆମେ ବହୁ ବର୍ଷ ସେଠି ରହିଥିଲୁ। ତେଣୁ ସିଏ ଯେତେବେଳେ ମହାପ୍ରଭୁ ଯାଆନ୍ତି ହରିଦାସକୁ ଦର୍ଶନ ଦିଅନ୍ତି, ତାଙ୍କ ସହିତ କଥାବାର୍ତ୍ତା ସବୁ ଆଲୋଚନା ହୁଏ ସବୁ ହୁଏ। ଏଇଭଳି ଭାବରେ ରୂପ ଗୋସ୍ୱାମୀ ଯାଇକରି ସେ ବି ମୁସଲମାନ ଭଳି, କାରଣ ମୁସଲମାନଙ୍କର ରାଜାଙ୍କର ସେ ଚାକିରି କରୁଥିଲେ, ତେଣୁ ନିଜ ମୁସଲମାନ ଯଦିଓ ସେ ବହୁତ ଉଚ୍ଚକୂଳର ବ୍ରାହ୍ମଣ ଥିଲେ, ଦାକ୍ଷିଣାତ୍ୟରେ ଉଚ୍ଚକୂଳର ବ୍ରାହ୍ମଣ ଥିଲେ, କିନ୍ତୁ ମୁସଲମାନଙ୍କର ସେବା କରୁଥିବାରୁ ସେ ନିଜକୁ ମୁସଲମାନ ବି ଭାବୁଥିଲେ। ତେଣୁ ଯାହା ହେଉ ତାଙ୍କ ନାଁ ମଧ୍ୟ ବଦଳି ଯାଇଥିଲା, ତାଙ୍କ ନାଁ ହେଇଯାଇଥିଲା ଦବିର ଖାସ ଆଉ ସାକର ମଲ୍ଲିକ। ସନାତନ ଗୋସ୍ୱାମୀଙ୍କ ନାଁ ହେଇଥିଲା ସାକର ମଲ୍ଲିକ, ୟାଙ୍କର ଥିଲା ଦବିର ଖାସ। ତେଣୁ ମହାପ୍ରଭୁ ତାଙ୍କୁ ଦୀକ୍ଷା କରିକି ନାମ ଦେଲେ ଅଲଗା, ସନାତନ ଗୋସ୍ୱାମୀ ଏବଂ ରୂପ ଗୋସ୍ୱାମୀ, ଏଇଭଳି ତାଙ୍କ ନାମ ଦିଆଗଲା ଷଡ଼ଗୋସ୍ୱାମୀ ଏମାନେ। ତେଣୁ ଏଇ ଯେଉଁ ଆସିଲେ ସେ ହରିଦାସଙ୍କ ପାଖରେ ରହିଲେ, ହରିଦାସ ପାଖରେ ରହିକରି ଚଳି ରହିଲେ। ହରିଦାସ ଠାକୁର ତାହେଲେ ବହୁ କୃପା କହିଲା, ତୁମି ଆସିଲେ ମୋର ପ୍ରଭୁ ଯେ କହିଲା। ମହାପ୍ରଭୁ ସବୁ ଜାଣନ୍ତି, ମହାପ୍ରଭୁ କହିଲେ ରୂପ ଆସୁଛି, ଏଭଳି ଭାବରେ ହରିଦାସ ଠାକୁର କହିଥିଲେ। ତେଣୁ ହରିଦାସ ଠାକୁର ଯେତେବେଳେ ଦେଖିଲେ ରୂପ ଗୋସ୍ୱାମୀଙ୍କୁ, ବହୁତ ତାଙ୍କର ଆନନ୍ଦ ହେଲା, ବହୁତ କୃପା କଲେ ଏବଂ ସେ କହିଲେ ମହାପ୍ରଭୁ କହିଛନ୍ତି ତୁମେ ଆସିବ ବୋଲି ମୋତେ କହିଛନ୍ତି, ଖବର ଦେଇଛନ୍ତି। ରୂପଲ ଭୋଗ ଦେଖି ହରିଦାସରେ ଦେଖିତେ ପ୍ରତିଦିନ ଆୟୁଷ୍ୟ ପ୍ରଭୁ ଆଇଲା ଆଚମ୍ବିତେ। ଉପରଭୋଗ ରହିଛି, ଉପରଭୋଗଟା କେତେବେଳେ ହୁଏ ସେଇଟା ଏଇଟା ବର୍ଣ୍ଣନା କରାଯାଇଛି। ଉପରଭୋଗ ମହାପ୍ରଭୁ ଯେତେବେଳେ ସବୁଦିନେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯେତେ ରହିଛି ପୁରୀରେ, ସବୁଦିନେ ସେ ଯିବେ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ, ସବୁଦିନେ ଯିବେ ଏବଂ ସବୁଦିନେ ଯାଇକରି ସେ ଯେଉଁ ରହିଛି ଗରୁଡ଼ କୁମ୍ଭ ରହିଛି ଜଗନ୍ନାଥ ମନ୍ଦିରରେ, ମନ୍ଦିରରେ ପ୍ରବେଶ କଲାବେଳକୁ ସେ ନୃସିଂହ ଇଏଟାକୁ ପାଠ କରିବେ, ନୃସିଂହଦେବ ସେଠି ନୃସିଂହଦେବଙ୍କର ମୂର୍ତ୍ତି ରହିଛନ୍ତି, ତେଣୁ ନୃସିଂହଦେବଙ୍କ ସ୍ତୁତ୍ର ପାଠ କରିକିରି ତାପରେ ସେ ମନ୍ଦିର ଦର୍ଶନ କରିବେ, ଜଗନ୍ନାଥଙ୍କୁ ଦର୍ଶନ କରିବେ। ଜଗନ୍ନାଥଙ୍କୁ ଦର୍ଶନ ଯେଉଁ କରିବେ, ଗରୁଡ଼ କୁମ୍ଭ ରହିଛି, ସେ ଗରୁଡ଼ କୁମ୍ଭର ପଛପଟେ ସେ ରହିକରି ଜଗନ୍ନାଥଙ୍କୁ ଦର୍ଶନ କରନ୍ତି, ସେ ଆଗକୁ ଯାଆନ୍ତି ନାହିଁ, ଗରୁଡ଼ କୁମ୍ଭ ପଛପଟେ ରହନ୍ତି। ତେଣୁ ସେଠି ଯେଉଁ ରହୁଥିଲେ ତାଙ୍କ ପାଦରେ ଯେଉଁଠି ରହୁଥିଲା ସେ ଯେଉଁ ଜଗନ୍ନାଥ ମନ୍ଦିର ସେ ଯେଉଁ ସ୍ଥାନଟି, ସେଇଟା ଭଗବାନ ମହାପ୍ରଭୁଙ୍କର ଏତେ ଆର୍ତ ଭଗବାନଙ୍କ ଦର୍ଶନରେ ଏଭଳି ପ୍ରାର୍ଥନା କରୁଥିଲେ, ସେ ପାଦଟି ସ୍ଥାନରେ ପଥରଟି ଚଳେଇ ଯାଇଥିଲା ଏବଂ ହାତ ଯେଉଁ ଆଙ୍ଗୁଠି ଏମିତି ଦୁଇଟା ରଖୁଥିଲେ ଏ କାନ୍ଥରେ, ସେ ରହିଛି କାନ୍ଥରେ ସେ ଆଙ୍ଗୁଠି ଚିହ୍ନ ବି ରହିଛି, ଭଗବାନ ମହାପ୍ରଭୁଙ୍କର 3 ଆଙ୍ଗୁଠି ଚିହ୍ନ ରହିଛି, ବାମ ହାତର ଚିହ୍ନ ଏ ପର୍ଯ୍ୟନ୍ତ ରହିଛି, ଆପଣ ଘରେ ଦେଖିବେ ଗରୁଡ଼ କମ୍ବ ପଛପଟେ ରହିଛି ସେଇଟା। ଆଉ ପାଦ ତଳେ ଯେଉଁ ପଥର ତରଳି ଯାଇଥିଲା, ରାଜା କ'ଣ କଲେ ଅନ୍ୟମାନେ ସବୁ ତାକୁ ପାଦ ସ୍ପର୍ଶ କରିଦେଲେ, ସେଥିପାଇଁ ସେ ଅଲଗା ନେଇକରି ଆପଣ ରହିଛନ୍ତି ସେ ଯେଉଁ ଉତ୍ତର ଦ୍ୱାର ନିକଟରେ, ଆମେ ଜଷ୍ଟ ମନ୍ଦିର ପଛପଟୁ ଉତ୍ତର ଆଡ଼କୁ ଗଲାବେଳକୁ ଦେଖିବେ ଗୋଟେ ଛୋଟିଆ ମନ୍ଦିର ରହିଛି, ଚୈତନ୍ୟ ମହାପ୍ରଭୁ ମନ୍ଦିର ଲେଖା ହେଇଛି ସେଇଟା, ଚୈତନ୍ୟ ମହାପ୍ରଭୁ ସେଠି ପାଦ ସେଇଠି ରହିଛି, ପାଦଟାକୁ ସେଠି ସ୍ଥାପନ କରାଯାଇଛି। ଏଇଭଳି ଭାବରେ ସବୁ ଦର୍ଶନ କରିକି ସେ ଆସନ୍ତି, ଆସିଲା ପରେ ସେ ଯାଇକରି ହରିଦାସଙ୍କୁ ଦର୍ଶନ ଦିଅନ୍ତି, ସ୍ନାନ କରନ୍ତି, ଏସବୁ କରିକି କଲାବେଳକୁ ହରିଦାସଙ୍କୁ ଦର୍ଶନ ଦିଅନ୍ତି। ଆଚ୍ଛା ଉପଳଭୋଗ କହିଲେ କ'ଣ ଟିକେ ଦେଖିଦେବା, ଉପଳଭୋଗ ଯେଉଁ ରହିଛି ଉପଳଭୋଗ କହିଲେ କିଛି ଥାଏ, ଉପଳଭୋଗଟା କ'ଣ ବୁଝିବାକୁ ପଡ଼ିବ ଜାଣିନି କ'ଣ, ଯାହା ହେଉ ଭୋଗ ଲାଗେ ଭଗବାନଙ୍କର, ବହୁତ ଭୋଗ छप्पन कोटि भगवान लगुच्छी बावन बाहर भोग लगुच भगवान पाखे ये सार्वम भट्टाचार्य लीला को कह भावी किंतु भगवान व्यवस्था प्रथम अध्यात्मिक होगा सार्वम भट्टाचार्य लीला ये अच्छे अंतरलीलार डाकि भिक्षा मैंने खायापे दवा डाकि जन ज्वाई थे षाठी षाठी झील हूँ षाठी षाठी स्वामी हो ना हूँ कौन अमोघ अमोघ से जड़े कौन नास्तिक भाई महाप्रभु बहुत जो प्रकार निंदा कला ये कथा सब रही भाग कहटा से कहते बाहन बाहर आप खाती जगन्नाथ मंदिर प्रति थर बाहन बाहर जो खाए प्रति अनेक बाहर भोग लगे भगवान पाखे ये भोग भगवान खाते जहाँ ग्रहण कम जगन्नाथ मंदिर जा उपर भोग देखी हरिदास देखीजे प्रतिदिन आईस प्रभु आईला आचंबित प्रभु प्रतिदिन आसती ये आज आसिले रूप दंडवत करे हरिदास कहला हरिदास मिली प्रभु रूपे आरंगा तेणु रूप गोस्वामी दूर महाप्रभु को प्रणाम करुले ये जो श्लोकटी अच्छा नम महाभगनाय कृष्ण प्रेम प्रदाय थे कृष्णाय कृष्ण चैतन्य नाम गौर तुषी नाम ये श्लोकटी ये मंत्री प्रार्थनाटी रूप गोस्वामी करैतन्य महाप्रभु ये रही काशी वाराणसी जो ये कौन से जो रही माधव वेणुमाधव वेणुमाधव मंदिर जितने महाप्रभु जाते दर्शन करने से समय रूप गोस्वामी यह प्रणाम करते आम भक्त मैंने पाठ कर नमो महावदान्याय तुरंत कहतु नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरवत्विषे नमः महावदान्याय कृष्ण जोटा प्रदान करते से कृष्ण प्रेम को महाप्रभु प्रदान से महावदान्याय कृष्ण मत से प्रदान करते चैतन्य महाप्रभु से प्रदान कर रूप गोस्वामी यही भाव प्रार्थना कर महावदान्याय कृष्ण प्रेम प्रदाय दिए कृष्णाय से कृष्ण सी बर्तमान कृष्ण चैतन्य रूप से आसिक गौरवी से नाम गौरवी से नाम कहे गौर गौर रूप से गौर रूप कह सुवर्ण रूप गोरा रंग से आ कृष्ण हो श्याम रंग ये हूँ राधाराणी रंग आसते महावदान्याय ये भगवान कृष्ण ये दे नृष्ण जो भागवत कथा कही उद्धव को अंतिम कह भगवद गीतार अंतिम कहले ये सब ज्ञान को समस्त को दब ना इदम ते ना तपस्काय ना भक्ताय कदाचन नाता शिशु बात नाम जो अभ्युस्त समस्त को दब ना ये दब ये दब ना ये भाव भगवान कृष्ण सब बाच विचार करते कि चैतन्य महाप्रभु जो आसिले उत्तम अधम कि ना बाचल से किसी बाचिले ना झाचिए थे तो तुम्हें कोल को प्रदान कले समस्त उत्तम अधम किसी चिंता कले ना ये महाप्रभु महावदान्याय सी तेणु सी कहे जारे देख तारे कह कृष्ण उपदेश आमार आज्ञा गुरु तार ये देश जहाँ को देख समस्त कह हरे कृष्णा 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 हरे 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 राम राम महाप्रभु आज्ञा दे विशेष भाव भारतवासी मान भारत भूमि से मनुष्य जन्म है जार जन्म सार्थक करकर परोपकार समस्ते निज सार्थक करके जन्म को गुरु ग्रहण करी भगवान सेवा करके भगवान भक्त होकर से ही भक्ति को प्रचार करेंगे जहाँ देखिए प्रचार करेंगे आसते महाराज आसते आत्मनिंदन महाराज सी से दिन कही अंत पक्ष प्रतिदिन पाँच जन हरे कृष्ण कह महाराज जहाँ कि अंत पाँच जन को बेस ना पाँच जन को हरे कृष्ण कह प्रचार 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 संस्था रही सब प्रचार कर आज आज प्रचार कार्यक्रम में बहुत प्रकार बाधा विघ्न आसला क्या प्रचार है जो आसे सब देखिए दर्शन कले मुंडिया मारे सब कले किसी कारण पड़ेगा प्रचार आज प्रतिकूल पिस्थितर करोना रही भय सब समस्त रही ତଥାପି ଭଗବାନଙ୍କ ଆରେଞ୍ଜମେଣ୍ଟ ଆମର ପ୍ରଚାର ସଂସ୍ଥା ଏମିତିକି ଜୀବନକୁ ବାଜି ଲଗେଇକରି ସେ ପ୍ରଚାର କରିବେ ଏଇଭଳି ଭାବରେ ଏଭଳି ପ୍ରଚାର କରିବା ପାଇଁ ସବୁ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ତେଣୁ ଆଜିର ପ୍ରଚାର ହୋଇଗଲା, ଆମର ପ୍ରଚାର ସଂସ୍ଥା ପ୍ରଚାର କରାଯାଉଛି, ସବୁଆଡ଼େ ପ୍ରଚାର ହେଉଛି। କରୋନା ପାଇଁ କିରି ଆଉ ବିଭିନ୍ନ ସ୍ଥାନକୁ ନ ଯାଇକରି ଆମେ ଏଇଠି ଫେସବୁକ୍ରେ ପ୍ରଚାର ହେଉଛି, ସାରା ପୃଥିବୀର ଲୋକ ଦେଖିପାରିବେ ଏଇ କଥା କୁହାଯାଉଛି। ପ୍ରଚାର ସଂସ୍ଥା ଆମେ ସକାଳେ କହୁଥିଲୁ, ସକାଳେ କହୁଥିଲୁ ନା ଜାଲ, ଭଗବାନ କହିଲେ ତୁମେ ବ୍ୟାସଦେବଙ୍କୁ ବ୍ୟାସ ତୁମେ ଜାଲ ରଚନା କର, ଜାଲ ତିଆରି କର, ଯେଉଁ ଜାଲ ପକାଇକିରି ଏ ବଦ୍ଧ ଜୀବମାନଙ୍କୁ ଉଦ୍ଧାର କରିବ। ଏ ଭାଗବତ ହେଉଛି ଜାଲ ଭଳି, ଜାଲ ଭଳି ଏଟାକୁ ଭାଗବତ କଥା ଯିଏ ଶୁଣିବ ସେ ଭଗବାନ ଭକ୍ତ ହେବ, ମହାପ୍ରଭୁ କଥା ଯିଏ ଶୁଣିବ ସେ ଭଗବାନ ଭକ୍ତ ହେବ, ଏଇଭଳିଆ ଉଦ୍ଧାର ହେବ। ସମସ୍ତଙ୍କୁ ଉଦ୍ଧାର କରିବାକୁ ଭଗବାନ ବ୍ୟବସ୍ଥା କରିଛନ୍ତି। ଦଶ ହଜାର ବର୍ଷ ଧରି ଚାଲିବେ ସୁବର୍ଣ୍ଣ ଯୁଗ, କଳି ଯୁଗର ଏ ସୁବର୍ଣ୍ଣ ଯୁଗ, ଏସବୁ କଥା ରହିଛି। ତେଣୁ ରୂପ ତାଙ୍କୁ ପ୍ରଣାମ କଲେ, ହରିଦାସ ମୁହି ପ୍ରଭୁ ରୂପେ ଆଲିଙ୍ଗନ, ହରିଦାସ ତାଙ୍କୁ ମଧ୍ୟ ଆଲିଙ୍ଗନ କଲେ, ରୂପ ଗୋସ୍ୱାମୀ ମଧ୍ୟ ଆଲିଙ୍ଗନ କଲେ ମହାପ୍ରଭୁ। ଥରେ ଏଇଟା ଗୋଟେ ବାସ ହେଉଛି କ'ଣ ଗୋଟେ କ'ଣ ହେଉଛି ଆମର ଆମର ତେଣୁ ଏ ଯେଉଁ ରହିଛି ସନାତନ ଗୋସ୍ୱାମୀ ଗୋଟେ ଥର ଆସିଥିଲେ, ଆଉ ଗୋଟେ ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଏ ପ୍ରସଙ୍ଗରେ ଆମେ କହିଦେବା, ସବୁବେଳେ ମିଳିବ ନାହିଁ ସୁଯୋଗ ସେସବୁ କଥା କହିବା ପାଇଁ। ତେଣୁ ଥରେ ସନାତନ ମହାପ୍ରଭୁ ଯାଇଥିଲେ ବୃନ୍ଦାବନ ଯାଇଥିଲେ ଝାଡ଼ିଖଣ୍ଡ, ଏଇ ସମ୍ବଲପୁର ଏଇପଟ ରାସ୍ତାରେ ଯାଇଛନ୍ତି, ଏଇପଟ ରାସ୍ତାରେ ଏ ଯେଉଁ ରହିଛି ରାଞ୍ଚି ଫାଞ୍ଚି ଦେଇକରି ସେ ଯାଇଛନ୍ତି, ଏଇପଟେ ଯାଇଛନ୍ତି ଝାଡ଼ିଖଣ୍ଡ ଦେଇକରି ସେ ଯାଇକି ପହଞ୍ଚିଗଲେ ଝାଡ଼ିଖଣ୍ଡରେ। ଯେଉଁ ହାତୀ ବାଘ ସିଂହ ହୋଇଥିଲେ ସମସ୍ତଙ୍କୁ ଭଗବାନ ନାମ କରେଇଲେ, କୀର୍ତ୍ତନ କରେଇଲେ, ଏ ବୃନ୍ଦାବନ ଯାଇ ପହଞ୍ଚିଲେ। ବୃନ୍ଦାବନରେ ସବୁ କ'ଣ ହେଲା, ଯେଉଁ ରାସ୍ତାରେ ପୁଣି ଫେରିକି ଆସିବେ ସେଇ ସମୟରେ ସେଇ ରାସ୍ତାରେ ସନାତନ ଗୋସ୍ୱାମୀ ଆସିବେ। ସନାତନ ଗୋସ୍ୱାମୀ ଯେତେବେଳେ ଆସିଲେ ତାଙ୍କ ଶରୀରରେ କଣ୍ଡୁ ରୋଗ ହୋଇଗଲା, କଣ୍ଡୁ ରୋଗ ମାନେ ସବୁ କୁଣ୍ଡେଇ ହୋଇକରି ସବୁ ପୁଜ ପୁଜ ବାହାରିଲା, କଣ୍ଡୁ ରୋଗ ହୋଇଗଲା। ତେଣୁ ସିଏ ଆସିକି ମଧ୍ୟ ଏଇ ରୂପ ଗୋସ୍ୱାମୀ ଆମର ହରିଦାସ ଠାକୁର ପାଖରେ ରହିଥିଲେ, ହରିଦାସ ପାଖରେ ରହିଥିଲେ ଏବଂ ଚିନ୍ତା କରୁଛନ୍ତି ମୋର ଶରୀରଟା ପବିତ୍ର ହୋଇଗଲା, ଏକରେ ତ ମୁଁ ଅଛୁଆ ଜାତିରେ ରହିଛି ମେଛ ଜାତି, ଆଉ ଦୁଇରେ ଶରୀର ଏଭଳି ହୋଇଯାଇଛି, ତେଣୁ ଏଇଥରିକ ରଥଯାତ୍ରା ସମୟରେ ଏଇଠି ମୁଁ ଆତ୍ମହତ୍ୟା କରିଦେବି, ଏଇଭଳିଆ ଚିନ୍ତା କରୁଛନ୍ତି। ତେଣୁ ମହାପ୍ରଭୁ ଆସିଲେ, ମହାପ୍ରଭୁ ଆସିଲେ ମୁଁ ଆଲିଙ୍ଗନ କଲେ, ମହାପ୍ରଭୁ ଆସିକି ତାଙ୍କ ଶରୀରରେ କଣ୍ଡୁ ରୋଗ ହୋଇ ଚାରି ଚାରି ପୁଜ ପୁଜ ସବୁ ବାହାରିଛି, କିନ୍ତୁ ସିଏ ତାଙ୍କୁ ଆଲିଙ୍ଗନ କଲେ ମହାପ୍ରଭୁ। ଦେଖନ୍ତୁ ମହାପ୍ରଭୁଙ୍କର କଥା କୃପା, ମହାପ୍ରଭୁ କହୁଛନ୍ତି ସନାତନ ଏ ଶରୀରଟା କାହାର, ଏ ଶରୀରଟା କ'ଣ ତୁମର, ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ, ସେହି କାଳେ କୃଷ୍ଣ ତାରେ କରେ ଆତ୍ମସମ। ଏ ଶରୀରଟା ଶିଷ୍ୟ ଯେତେବେଳେ ଦୀକ୍ଷା ଗ୍ରହଣ କଲେ ସେ ସେଟାକୁ ଭଗବାନ ପାଖରେ ସମର୍ପଣ କରିଦିଅନ୍ତି, ଗୁରୁଙ୍କ ପାଖରେ ସମର୍ପଣ କରିଦିଅନ୍ତି। ତେଣୁ ସେହି ସମୟରେ କୃଷ୍ଣ ସେ ଶରୀରକୁ ତାଙ୍କର ଶରୀର କରିଦିଅନ୍ତି, ଆତ୍ମସମ କୃଷ୍ଣ କରେ ଆତ୍ମସମ କୃଷ୍ଣଙ୍କ ଶରୀର ପ୍ରକୃତ, ଏଇଟା ମଧ୍ୟ କୃଷ୍ଣଙ୍କ ଶରୀର, ଏଇଟା ଆମର ଶରୀର ନୁହଁ। ଭଗବତ ଗୀତା 13 ଅଧ୍ୟାୟ କହିଛନ୍ତି କ୍ଷେତ୍ରଜ୍ଞା ଚାରି ମାଙ୍କ ବିଧି ସର୍ବକ୍ଷେତ୍ରୀ ଭାରତ, ଆମେ ଭାବୁଛୁ ଏଇ ଶରୀରଟା ଆମର, କିନ୍ତୁ ଏଇଟା ପ୍ରକୃତ ଭଗବାନଙ୍କର ଶରୀର, ଆମେ ଜାଣିପାରୁନାହିଁ କିନ୍ତୁ ଏଇଟା ଆମେ ଭଗବାନ ସେବାରେ ଲଗାଉ ନାହିଁ। କିନ୍ତୁ ଜଣେ ଦୀକ୍ଷା ଯିଏ ନେବେ ସେ ସେଇଟାକୁ ଶରୀରକୁ ଭଗବାନ ସେବାରେ ଲଗାନ୍ତି, ତେଣୁ ଭଗବାନ ତାକୁ ଆତ୍ମସମ କରିଦିଅନ୍ତି, ଏସବୁ କଥା ରହିଛି। ଏଭଳି ମହାପ୍ରଭୁ କହିଲେ ସନାତନ ଗୋସ୍ୱାମୀ ତୁମେ ଏ ଶରୀରଟା ତୁମର ନା ମୋର, ତୁମେ ଚିନ୍ତା କରୁଛ ଶରୀରକୁ ଦେଇଦେବ ନଷ୍ଟ କରିଦେବ, ତୁମ ଦ୍ୱାରା ମୋର ବହୁତ କାର୍ଯ୍ୟ ରହିଛି। ଏଇଭଳି ଭାବରେ ତାଙ୍କୁ ଆଲିଙ୍ଗନ କଲେ, ସନାତନ ଗୋସ୍ୱାମୀ ପଳେଇ ଯାଉଛନ୍ତି, ଦୂରକୁ ପଳେଇ ଯାଉଛନ୍ତି, କିନ୍ତୁ ଏମିତି ଥାଇ ଯାଇକି ତାକୁ ଧରୁଛନ୍ତି, ଆଲିଙ୍ଗନ କରୁଛନ୍ତି। ଆଲିଙ୍ଗନ କଲାବେଳକୁ ତାଙ୍କ ଶରୀର ପୁଣି ସୁସ୍ଥ ହୋଇଗଲା, ଆଉ କୌଣସି କଣ୍ଡୁ ଜିନିଷ ରହିଲା ନାହିଁ, ଭାବୁ ଏଭଳି ରହିଛି ତାଙ୍କର ଲୀଳା। ଆଉ ଗୋଟେ ଥରେ ମଧ୍ୟ ଯାଇଥିଲେ, ମଧ୍ୟ ଲୀଳାରେ ବର୍ଣ୍ଣନା କରାଯାଇଛି, ଦକ୍ଷିଣକୁ ଯାଇଥିଲେ, ସେ ସମୟରେ ଜଣେ ବିପ୍ର ଥିଲେ, କୁଷ୍ଠ କୁଷ୍ଠ ବିପ୍ର, କୁଷ୍ଠ ତା ନାମ କ'ଣ କୁଷ୍ଠ ଥିଲେ, ତା ନାଁଟା ମୋର ମନେ ପଡ଼ୁନି, ହେଲେ ଯାହାକୁ ଏହିଭଳି ଭାବରେ ସେ ଚାହୁଁଛନ୍ତି ବିପ୍ର ଜଣକ କୃଷ୍ଣ ବିପ୍ର ମହାପ୍ରଭୁଙ୍କୁ ଦେଖା କରିବେ, କିନ୍ତୁ ମହାପ୍ରଭୁ ଯେତେବେଳେ ଯାଇ ଆସି ପହଞ୍ଚି ଦେଖିଲେ ମହାପ୍ରଭୁ ଦେଖିବା ପାଇଁ ଯେଉଁ ବାସସ୍ଥାନ ରହୁଥିଲେ ମହାପ୍ରଭୁ ଚାଲିଗଲେଣି। ହଁ, ଇଏ ବହୁତ ମନ ଦୁଃଖରେ କରୁଛନ୍ତି। କୁଷ୍ଠ ରୋଗ ହେଇଯାଇଛି ଶରୀରରେ, ଯେଉଁ କୁଷ୍ଠ ସବୁ ରହିଛି, ପୋକ ସବୁ ରହିଛନ୍ତି, ପୋକମାନେ ସବୁ ରହିଯାଇଛନ୍ତି, କିନ୍ତୁ ସେ ପୋକକୁ କିଛି କରୁନାହାନ୍ତି। ପୋକ ଯଦି ଗଳି ପଡ଼ିଥିବ, ପୋକ ତଳେ ପଡ଼ି ତଳେ ପଡ଼ିଗଲା, ତାକୁ ଆଣିକି ପୁଣି ଲଗାଇ ଦିଅନ୍ତି ସେଇଠି, ଯଦି ଖାଉ ମୋର ମାସକୁ। ଏଭଳି ବୈଷ୍ଣବ ସବୁ ରହିଛନ୍ତି, ଆମେ ଚିନ୍ତା କରିପାରିବା ନାହିଁ। ଏ ଛୋଟିଆ ସଂସ୍ଥା ନୁହଁ ବୈଷ୍ଣବ ଧାରା, ଛୋଟିଆ ଧାରା ନୁହଁ। ତେଣୁ ଯାହା ବି ହେଉ, ଏଇଭଳି ଭାବରେ ଯେତେବେଳେ ମନ ଦୁଃଖ କରୁଛନ୍ତି, ମହାପ୍ରଭୁ ଚାଲିଯାଇଥିଲେ, କିନ୍ତୁ ପୁଣି ଫେରିଲେ, ଫେରିକି ଆସିକରି ତା ସହିତ ତାଙ୍କ ସହିତ ଦେଖା କଲେ, ସାକ୍ଷାତ କଲେ, ଏବଂ ତାଙ୍କୁ ଆଲିଙ୍ଗନ କଲେ, କୁଷ୍ଠରୋଗକୁ ଆଲିଙ୍ଗନ କଲେ, ଏବଂ ଯେଉଁ ଆଲିଙ୍ଗନ କରାଇଗଲେ ତାଙ୍କର କୁଷ୍ଠରୋଗ ଭଲ ହେଇଗଲା। ମହାପ୍ରଭୁଙ୍କର ଲୀଳା ଏଇଭଳି ଅଦ୍ଭୁତ ଲୀଳା ରହିଛି, ନମୋ ମହାବଧାନ ନାୟ, ମହାବଧାନ ନାୟ ଲୀଳା। ତେଣୁ ଏଇଭଳି ଭାବରେ ରୂପ ଗୋସ୍ୱାମୀଙ୍କୁ ଆଲିଙ୍ଗନ କରୁଛନ୍ତି। ଆମେ ଆମର ସମୟ ଆମକୁ ଆଲିଙ୍ଗନ କରିଦେଲେ, ଚାଲିଗଲେ ସମୟ, ତେଣୁ ଆମେ ବର୍ତ୍ତମାନ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଚରିତାନ୍ତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଦାୟୀ ଗୋପମାନନ୍ଦେ।